ସଙ୍କଟ ପ୍ରବନ୍ଧନ, ପୂର୍ବାନୁମାନ ଓ ସଫଳତା। ଆଜି ଆମେ ଏଇ ବିଷୟରେ ଟିକେ ଅଲଗା ଭାବରେ କଥା ହେବା। ଆମ ପାଖରେ ଯେଉଁ ଉତ୍ସ ଅଛି ତାର ଶୀର୍ଷକ ହେଉଛି ସେନ୍ସ କରେକ୍ଟ ସକ୍ସିଡ୍, ପ୍ରୋଆକ୍ଟିଭ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଷ୍ଟାର୍ଟସ୍ ଅର୍ଲି, ମାନେ କେମିତି ଆଗୁଆ ଜାଣିବା, ଠିକ୍ କରିବା ଆଉ ସଫଳ ହେବା।
ହଁ, ଏଇଟା ବହୁତ ବଢ଼ିଆ କଥା। ମାନେ ଯେଉଁ ସକ୍ରିୟ ସଙ୍କଟ ପରିଚାଳନା କଥା କହୁଛନ୍ତି, ସେଟା ବହୁତ ଆଗରୁ, ସଙ୍କଟ ଆସିବା ଆଗରୁ ହିଁ ଆରମ୍ଭ ହୋଇଯାଏ।
ଠିକ୍। ସାଧାରଣତଃ ଆମେ ସଙ୍କଟ ପରିଚାଳନା କହିଲେ ଭାବୁ କିଛି ବଡ଼ ହେଲା ପରେ କ'ଣ କରିବା।
ହଁ, ସେଇଆ ଅ କିନ୍ତୁ ଏଠି କହୁଛି ପ୍ରକୃତ କାମ ସେତେବେଳେ ନୁହେଁ ଯେତେବେଳେ ସମସ୍ୟାଟା ବଡ଼ ହେବାକୁ ଯାଉଛି, ତା ଆଗରୁ ହିଁ। ଯେଉଁମାନେ ସେଇ ଆସୁଥିବା ଅସୁବିଧାର ଇସାରାକୁ ଆଗୁଆ ବୁଝିପାରନ୍ତି, ସେମାନଙ୍କ ପାଖରେ ତାକୁ ସଜାଡ଼ିବାକୁ ବେଶୀ ସମୟ ଆଉ ସୁଯୋଗ ଥାଏ।
ସତକଥା। ମୁହଁର କଥା ହେଲା ସେଇ ସେନ୍ସ କରିବା, ମାନେ ଅନୁଭବ କରିବା। କିଛି ଗୋଟେ ଛୋଟ ଭୁଲ ହେଉଛି କି କଥାଟା ଟିକେ ଭୁଲ ବାଟକୁ ଯାଉଛି ବୋଲି ଆଭାସ ପାଇବା ମାତ୍ରେ
ହଁ
ସାଙ୍ଗେ ସାଙ୍ଗେ କିଛି କରିବା। ଏଇଟା ଶୁଣିବାକୁ ସାଧାରଣ ଲାଗୁଛି, କିନ୍ତୁ
ଗଭୀର କଥା।
ହଁ, ବହୁତ ଗଭୀର ଅର୍ଥ ଅଛି ଏଥିରେ। କାରଣ ଆମେ ବେଶୀଭାଗ ସମୟରେ ଛୋଟ ଛୋଟ ସଙ୍କେତକୁ ଦେଖି ବି ନ ଦେଖିଲା ପରି ହେଇଯାଉ।
ଏଇଟା ପୁରା ସତ। ଆଉ ଏଇ ଯୋ ସେନ୍ସ କରିବା କଥା, ଏଇ କ୍ଷମତାଟା ବହୁତ ଜରୁରୀ। ଆଉ ଏମିତି ନୁହେଁ ଯେ ଖାଲି ବଡ଼ ବଡ଼ କମ୍ପାନୀ ବା ଅଫିସ୍ କାମ ପାଇଁ, ଆମ ନିଜ ଜୀବନରେ ବି ଏମିତି ହୁଏ। କୌଣସି କାମ ହଉ କି ଆମ ଦେହପା କଥା ହଉ, ଏପରିକି ସମ୍ପର୍କରେ ବି ଆଗର ଛୋଟ ଛୋଟ ସୂଚନା ମିଳେ ଯେ କିଛି ଗୋଟେ ଗଡ଼ବଡ଼ ଅଛି।
ହଁ, ଠିକ୍।
ଯିଏ ସେଇଟା ଧରିପାରିଲା ସେ ତାକୁ କରେକ୍ଟ କରିବାର, ମାନେ ସୁଧାରିବାର ସୁଯୋଗ ପାଇଲା।
ଆଉ ଯେତେ ଶୀଘ୍ର ସୁଧାରିବା ସେତେ ଭଲ।
ହଁ,
ଗୋଟେ ଛୋଟ ଭୁଲକୁ ଠିକ୍ କରିବା ଯେତେ ସହଜ, ସେଇଟା ଯେତେବେଳେ ବଢ଼ିଯାଇ ଗୋଟେ ସଙ୍କଟ ହେଇଯାଏ ତାକୁ ସମ୍ଭାଳିବା ବହୁତ କଷ୍ଟ।
ହଁ, ସେଇ ବରଫ ଗୋଳା କଥା ଭଳିଆ।
ହଁ, ସେଇଆ। ପାହାଡ଼ ଉପରୁ ଗଡ଼ିବା ବେଳେ ଛୋଟ ଥାଏ, ଅଟକେଇ ଦିଆହେବ, କିନ୍ତୁ ତଳକୁ ଆସିନେବାକୁ ତ ଏତେ ବଡ଼ ଆଉ ଏତେ ଜୋର,
ଆଉ ଅଟକେଇବା ମୁସ୍କିଲ। ବହୁତ ଭଲ ଉଦାହରଣ ଦେଲେ। କିନ୍ତୁ ପ୍ରଶ୍ନ ହେଉଛି, ଯଦି ଏତେ ସିଧା କଥା, ତାହେଲେ ଲୋକେ କାହିଁକି କରନ୍ତିନି, କାହିଁକି ଆଗୁଆ କାମ କରନ୍ତିନି?
ହଁ, ଏଇଟା ଗୋଟେ ଭଲ ପ୍ରଶ୍ନ। କ'ଣ ହୁଏ କି ବୋଧେ ଆମେ ଏତେ ବ୍ୟସ୍ତ ରହୁ ନିଜ କାମରେ ଯେ ଆଗକୁ କ'ଣ ହେବ ଦେଖିପାରୁନୁ, କେବେ ବେଳେବେଳେ ଜାଣିଶୁଣି ବି ଟାଳିଦିଉଁ, ଭାବୁ ଯେ ଆରେ ଚାଲିବ, ଠିକ୍ ହେଇଯିବ ଆପେ ଆପେ।
ହଁ, ଏଇ ଭାବନାଟା ବି ଥାଏ। ଆଉ କେତେବେଳେ ସେ ଯୋଉ ପ୍ରଥମ ସଙ୍କେତଗୁଡ଼ାକ, ସେଗୁଡ଼ାକ ଏତେ ସୂକ୍ଷ୍ମ ଥାଏ ଯେ
ଧରାପଡ଼େନି ସହଜରେ।
ହଁ, ଚିହ୍ନିବା କଷ୍ଟ ହୁଏ। ସେଥିପାଇଁ ବୋଧେ ଅଭିଜ୍ଞତା ଦରକାର ଆଉ ସବୁବେଳେ ସତର୍କ ରହିବା ଦରକାର।
ତେବେ ଏଇ ପୁରା କଥାଟାର ସେନ୍ସ କରେକ୍ଟ ସକ୍ସିଡ୍, ମାନେ ଅନୁଭବ କର, ସୁଧାର ଆଉ ସଫଳ ହୁଅ, ଏହାର ମୂଳ ମନ୍ତ୍ର ହେଲା ସବୁବେଳେ ଆଖି କାନ ଖୋଲା ରଖିବା
ଆଉ ତୁରନ୍ତ କାମ କରିବା।
ହଁ, ତୁରନ୍ତ ପଦକ୍ଷେପ ନେବା।
ନିଶ୍ଚୟ। ଆଉ ଏଇଟା ଗୋଟେ ଚାଲୁ ରହିବା ପ୍ରକ୍ରିୟା, ଏମିତି ନୁହେଁ ଯେ ଥରେ ସଫଳ ହେଇଗଲେ କାମ ସରିଲା।
ନା ନା,
ପୁଣି ନଜର ରଖିବାକୁ ପଡ଼ିବ, କାରଣ ନୂଆ ସମସ୍ୟା ତ ଆସିପାରେ।
ଆଉ ଏଇ ଯୋ ସକ୍ରିୟ ଆଭିମୁଖ୍ୟ କଥା କହୁଛନ୍ତି, ଏଇଟା ଖାଲି ଯେ ଅସୁବିଧାକୁ ଅଡ଼େଇ ଦିଏ ତା ନୁହେଁ, ବେଳେବେଳେ ନୂଆ ସୁଯୋଗ ବି ତିଆରି କରେ। ସେଇଟା ବି ଗୋଟେ ଦିଗ। ତାହେଲେ ଆଜି ଆମେ ଯାହା କଥା ହେଲେ ତାର ମୁଖ୍ୟ ସାରାଂଶ ହେଲା, ସଙ୍କଟ ଆସିବା ଯାଏଁ ବସି ନ ରହି ଯେକୌଣସି ସମ୍ଭାବ୍ୟ ସମସ୍ୟାର ପ୍ରଥମ ଇସାରାକୁ ବୁଝିବାକୁ ଚେଷ୍ଟା କରିବା।
ହଁ,
ଆଉ ସାଙ୍ଗେ ସାଙ୍ଗେ ତାକୁ ସୁଧାରିବା ପାଇଁ କାମ କରିବା, ଏଇଟା ହିଁ ପ୍ରକୃତ ସଫଳତାର ମାନେ ଚାବିକାଠି।
ଠିକ୍, ଏଇଟା ହିଁ ସ୍ମାର୍ଟ କାମ।
ଆଉ ଏଠି ଗୋଟେ କଥା କହି ରଖିବାକୁ ଚାହିଁବି, ଏ ଯେଉଁ ମୂଳ ବିଚାରଟା ଆମେ ଆଲୋଚନା କଲେ, ସମସ୍ୟାକୁ ଆଗୁଆ ବୁଝିବା, ସୁଧାରିବା, ସଫଳ ହେବା, ଏଇଟା ଖାଲି କ'ଣ ବହିର କଥା ନୁହେଁ, ଏହା ରୂପେଶ ଦିଲ୍ସେ, ମାନେ ରୂପେଶ ଦିଲ୍ସେର ଏକ ଅଂଶ। ଏଗୁଡ଼ିକ ହେଉଛି ରୂପେଶ ଜୈନଙ୍କ ନିଜ ଜୀବନର ଅନୁଭୂତି ଆଉ ସେଥିରୁ ମିଳିଥିବା ଶିକ୍ଷା, ତାଙ୍କର ଚିନ୍ତାଧାରା।
ଓହୋ, ଏଇଟା ଜାଣିଲା ପରେ କଥାଟା ଆହୁରି ବାସ୍ତବ ଲାଗୁଛି। ତେବେ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ଭାବିବା ଭଳି କଥା ରହିଲା।
ହଁ, କୁହନ୍ତୁ।
ମାନେ ଆଗୁଆ ସଙ୍କେତକୁ ଧରିବାର ଶକ୍ତି, ତାକୁ କେମିତି ବଢ଼େଇ ପାରିବା? କୋଉ ଛୋଟ ଛୋଟ ଜିନିଷ ଉପରେ ଆମେ ବୋଧେ ଆହୁରି ବେଶୀ ନଜର ଦେବା କଥା, ଯାହା ଆଗକୁ ଯାଇ ବଡ଼ ପ୍ରଭାବ ପକେଇ ପାରେ? ଏ ବିଷୟରେ ଟିକେ ଭାବିଲେ ନିଶ୍ଚୟ କିଛି ନା କିଛି କାମରେ ଆସିବ।
ନିଶ୍ଚୟ ନିଶ୍ଚୟ। ଏକ ଭଲ ଚିନ୍ତା ସହ ଆଜିର ଆଲୋଚନା ଏଇଠି ଶେଷ କରିବା।